Una bajada, da somos con la nueva madre. Cali Sunla, Damandar Leda Pordina, Cali Nathinga Leda Ale. Una bajada con Leda Ale. Una bajada con Leda Ale. Una bajada con Leda Ale. बांधी के रखते जहाँ को के बांधि पारे ना कहीं अंतर ना कि बाहर ना तेनाली बांधि हम ना जहाँ माँ जशोदा बहुत परिश्रम करी बांधिले भगवान कृपा प्राप्त है से बांधि पारे तेणु ଏହିଭଳି ଭାବରେ ମା ଯଶୋଦା ବାନ୍ଧିକିରି ଯେତେବେଳେ ଚାଲି ଯାଇଛନ୍ତି ତାଙ୍କର ଅନ୍ୟ କାର୍ଯ୍ୟରେ ସେହି ସମୟରେ ଭଗବାନଙ୍କୁ କେହି ଆଉ ତାଙ୍କୁ ତାଙ୍କର ସାଙ୍ଗ ବାଳକମାନେ ସବୁ ରହିଛନ୍ତି ସେଠି କିନ୍ତୁ ସେମାନେ ମଧ୍ୟ ତାଙ୍କୁ ଖୋଲି ପାରୁନାହାନ୍ତି ମା ଯଶୋଦାଙ୍କ ଭୟରେ କିନ୍ତୁ ସେହି ସମୟରେ ବଳରାମ ଏବଂ ରୋହିଣୀ ମାତା ସେ ଅନ୍ୟତ୍ର ଯାଇଥିଲେ ଅନ୍ୟ କେଉଁଠିକି ଯାଇଥିଲେ କାର୍ଯ୍ୟରେ ବା ଏମିତି ବୁଲିବା ପାଇଁ ସେ ତ ଆସି ଦେଖିଲେ କୃଷ୍ଣ ଏମିତି ବନ୍ଧା ହେଇକି ରହିଛନ୍ତି ବନ୍ଧନ କରୁଛନ୍ତି ମା ରୋହିଣୀ ମା ପଚାରିଲେ କିଏ ବନ୍ଧନ କରିଛି ଯେତେବେଳେ ଜାଣିଲେ ଯଶୋଦା ବାନ୍ଧିଛନ୍ତି ତେଣୁ ସିଏ କହିଲେ କୃଷ୍ଣ କିଛି ଗୋଟେ ଗଣ୍ଡଗୋଳ କରିଥିବ ଦୁଷ୍ଟାମି କରିଥିବ ସେ ମା ଯଶୋଦା ବାନ୍ଧିଛି ତେଣୁ ମୁଁ ଆଉ ଖୋଲିବି ନାହିଁ କିନ୍ତୁ ବଳରାମକୁ କୃଷ୍ଣ ବହୁତ ଅନୁରୋଧ କଲେ କହିଲେ ତମେ ମୋତେ ଖୋଲ ନହେଲେ ମାଆଙ୍କୁ କହିକି ମୋତେ ଖୋଲିବା ବ୍ୟବସ୍ଥା କର ଆମେ ବି ଟିକେ ଖେଳାଖେଳି କରିବୁ ମୋର ସାଙ୍ଗ ବାଳକମାନେ ସବୁ ଅଛନ୍ତି ତେଣୁ ବଳରାମଜୀ ଯେତେବେଳେ କହିଲେ ମା ଯଶୋଦାଙ୍କୁ ଯେ କୃଷ୍ଣଙ୍କୁ କାହିଁକି ବାନ୍ଧିଛ ତମେ ଖୋଲି ଦିଅ ସେ ଟିକେ ଆମେ ଟିକେ ଖେଳାଖେଳି କରିବୁ ନା ନା ସେ ବହୁତ ଦୁଷ୍ଟ ହେଉଛି ତାକୁ ମୁଁ ବାନ୍ଧିକି ରଖିବୁ ତେଣୁ ବଳରାମଙ୍କ କ୍ରୋଧ ଆସିଗଲା ତେଣୁ ସେ କହିଲେ ତୁ ଜାଣିଛ ଯାହାକୁ ବାନ୍ଧିଛ ସେ କିଏ କିଏ ସେ କୃଷ୍ଣ ପରେ ଆମେ ଜାଣିଛେ ସେ ନା ଖାଲି ଯେ କୃଷ୍ଣ ତା ନୁହଁ ସେ ହେଉଛନ୍ତି ସ୍ୱୟଂ ଭଗବାନ ଯେ ସତ୍ୟଯୁଗରେ ନୃସିଂହଦେବ ଉପରେ ଆସିଥିଲେ ତ୍ରେତା ଯୁଗରେ ରାମଚନ୍ଦ୍ର ଉପରେ ଆସିଥିଲେ ବର୍ତ୍ତମାନ ସେ ଭଗବାନ କୃଷ୍ଣ ରୂପରେ ଆସିଛନ୍ତି ସମଗ୍ର ବିଶ୍ୱର ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଏଭଳି ଭାବରେ କହିବାରୁ ମା ଯଶୋଦା କହିଲେ ଠିକ୍ ଅଛି ତାହେଲେ ତୁ କିଏ ନା ମୁଁ ହେଉଛି ସ୍ୱୟଂ ବଳରାମ ଭଗବାନ ବଳରାମ ଭଗବାନଙ୍କର ବିସ୍ତାର ଏବଂ ମୋର ମସ୍ତକରେ ଏ ସମଗ୍ର ଭୌତିକ ଜଗତ ତିଷ୍ଠିକି ରହିଛି ତେଣୁ ମୁଁ ଯେତେବେଳେ ମୋର ମୁଖରୁ ଅଗ୍ନି ବାହାର କରେ ସମସ୍ତ ପୃଥିବୀ ସମସ୍ତ ଭୌତିକ ଜଗତ ଧ୍ୱଂସ ହେଇଯାଏ ଏଇଭଳି ଭାବରେ କହିବାରୁ ମା ଯଶୋଦା କହିଲେ ଆଚ୍ଛା ଆଚ୍ଛା ତାହେଲେ ତୁମେ ସବୁ ଭଗବାନ ଅଛି ମୋର ଘରେ ଅବସ୍ଥାନ ନେଇଛି କହିକିରି ଗୋଟେ ଗାଡ଼ି ଉଠେଇଲେ ବଳରାମ ପାଖକୁ କହିଲେ ଆଉ କାହା ଘର ମିଳିଲାନି ମୋରି ଘରେ ଏକା ସବୁ ଅବତାର ଆସି ପହଞ୍ଚିଗଲ ସେତେବେଳେ ବାଡ଼ି ଉଠିଲାରୁ ବଳରାମଙ୍କର ଭଗବତା ଚାଲିଗଲା ତେଣୁ ସେ ଚାଲିଗଲେ ତେଣୁ କୃଷ୍ଣ ଏକୁଟିଆ ବନ୍ଧା ହେଇକି ରହିକିରି ଚିନ୍ତା କରୁଛନ୍ତି କ'ଣ କରିବା ସହଜରେ ଲୋକମାନେ ଭାବିବେ ଯେ ଇଏ ଭଗବାନ ବନ୍ଧା ହେଇକି ରହିଲା ମାନେ ଆଉ କିଛି କରିପାରୁନାହାନ୍ତି ବନ୍ଧେ କିନ୍ତୁ ବନ୍ଧା ହେଇକିରି ମଧ୍ୟ ସେ ମୁକ୍ତ କରିପାରିବେ ଅନ୍ୟ ବଦ୍ଧ ଜୀବକୁ ମୁକ୍ତ କରିପାରିବେ ତେଣୁ ସେ ଦେଖିଲେ ତାଙ୍କର ଅଗଣାରେ ଗୋଟେ ଯମଣା ଅର୍ଜୁନ ବୃକ୍ଷ ରହିଛି ଯମଣା ଅର୍ଜୁନ ମାନେ ଯାଆଁଳା ଅର୍ଜୁନ ବୃକ୍ଷ ଦୁଇଟା ଯେମିତି ତୁମର ଯାଆଁଳା ପୁତ୍ର ଉପନ୍ୟାସ ହେଇଥିଲେ ସେଇଭଳି ଯମଣା ଅର୍ଜୁନ ବୃକ୍ଷକୁ ଦେଖି ଭଗବାନ ଚିନ୍ତା କରୁଛନ୍ତି କାରଣ ଇଏ ତାଙ୍କର ଭଗବାନଙ୍କର ଭକ୍ତ ନାରଦ ମୁନିଙ୍କର ଅଭିଶାପରେ ଏ ଦୁଇ ଜଣ ଏଇଭଳି ଭାବରେ ହେଇଛନ୍ତି ତାଙ୍କୁ ତେଣୁ ଉଦ୍ଧାର କରିବା ପାଇଁ ସେ ଯାଇକି ତାଙ୍କୁ ଉଦ୍ଧାର କରିବା ପାଇଁ ଚିନ୍ତା କରୁଛନ୍ତି ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଯେ କ'ଣ ପାଇଁ ଏମାନେ ଏଭଳି ଭାବରେ ଅଭିଶାପ ପାଇଥିଲେ ନାରଦ ମୁନି ଜଣେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ବହୁତ ସେ ଜଣେ ମହାଜନ ସେ ପୁଣି କାହିଁକି ତାଙ୍କୁ ଅଭିଶାପ ଦେଲେ ତେଣୁ ସେହି ପ୍ରସଙ୍ଗରେ ଯମଣାର୍ଜୁନ ଉଦ୍ଧାର ବିଷୟରେ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏଇ ଯେଉଁ ଯମଣାର୍ଜୁନ ବୃକ୍ଷ ଦେଖୁଛ ଏମାନେ ଥିଲେ पूर्व जन्म रे मैंने थे कुबेरंकर दुई पुत्र कौन कौन एवं नलकुबर किंतु से माने एकरे कुबेरंकर पुत्र माने कुबेर होसंती भगवत गीता रे भगवान कहिसंती कुबेर होसंती के वित्तेशो दक्ष राक्षसम धन धनी जिते धन अच्छे पाक रही से हूँ देवता मानकर समस्त चक्ष राक्षस मानते ट्रेजर से धन रक्षक तेणु धनर अभाव ना मणिग्रीव नलकुबर ये दिज कौन कले ना से जाकि कैलास पर्वत भगवान शिवजी सेवा कर किंतु शिवजी सेवा करुले भौतिक आसक्ति बहुत प्रबल थिला तेणु सी कौन कर गोटे दिन बारुणी मदिरा पान करी अप्सरा मान सहित से जो सुंदर जो देव उद्यान मान करे भ्रमण करी करी मंदाकिनी रे गंगा नदी रे स्नान जल विहार करने उलग्न हो सब से जल विहार कर तेणु से ही समय दैवक्रमे नारद मुनि जो जाए पहुँचले अप्सरा मैंने देखिकी से मैंने भय कर वस्त्र परिधान कले किंतु ये जो दिज मणिग्रीव नलकुबर ये दिज ये जो एक धन मद रही दुई रे बारिणी मदरा मदरा मद रही तेणु पुणी जौवन मद मत काम होकर रही तेणु से मैंने नारद मुनि आसिले से उलग्न होकर रही कि किसी रिएक्शन आसने तेणु नारद मुनि चिंता करते देवलोक रहीकि देवलोक उलग्न हमें ना देवलोक समस्ते वस्त्र परिधान करनाडा तुम देखु अर्धलग्न अवस्था सब रही देवलोक समस्ते सुंदर भाव वस्त्र परिधान कर तेणु नारद मुनि चिंता कर ही अन्य जुसतो जोश्यान बुद्धि भ्रंशो रजगुण श्रीमदादा भी जात्यादि जत्र स्त्री द्यूत महासव दशमस्कंद अष्टम अध्याय रे ये श्लोकटी कहुची जे जनकर बुद्धि जो रही बुद्धि जनकर बहुत उन्नत स्तर रही बुद्धि होची कहुची इंद्रियाणी प्राण्याहुर इंद्रियजीव परंग मन मनसस्तु पराबुद्धि जो बुद्धे परतस्तु स तेणु इंद्रिय मानकर ऊर्धरे मन मनर ऊर्धरे होची बुद्धि तेणु बुद्धि द्वारा जने भगवान प्राप्त हो पार से बुद्धि द्वारा मत जने नरक को प्राप्त हो पार तेणु नारद मुनि कथा कह न ही अन्य जुसतो जुस्यान बुद्धि भ्रंश अन्य कौन सी उपाय हुए नहीं बेसी अधिका सब बेसी उपाय हूँ कौन बुद्धि भ्रंश हबार ना ये रजगुण भौतिक जगत रो रही सत्य रज तम ये जो रजगुणटा बेसी जनक बुद्धि भ्रंश करे ये रजगुण से श्रीमदादा भी श्रीमद कहले भौतिक बहुत संपद रही बहुत संपद रही से गर्व रही पुणी आभिजात देवलोक जात होती से तेनालीर मद रही गर्व रही पी यु गर्व केमी हो जत्र स्त्री द्यूत महासव यू ऐश्वर्य थी से कौन कर अवैध स्त्री संग कर द्यूत क्रीड़ा करसव करसव कहे मद्यपान कर बर्तमान कानाडा ये सब प्रबल भाव चल तेणु से भाव ये कानाडा चलना चल कहीं ये हूँ मिलच्छ देश से प्रभुपाद महाराज कहते ये बहुत अधम श्रेणी लोक जदि आम भावचे साधारण लोक मैंने भावुं कौन ना ये बहुत उन्नत स्तर कि उन्नति करते कौ स्तर उन्नति कर रजगुण से उन्नति कर सत्यगुण रहा उन्नति नुह सत्यगुण उन्नति होने भगवान आराधना करती ये सब सत्यगुण उन्नति किंतु एम तो भगवान आराधना सब ना ये सब पाप कार्य लिप्त रही देवलोक जात हो जन उन्नत देवलोक जन जात हो ସତ୍ୟଗୁଣରେ, ସତ୍ୟଗୁଣରେ ଯାହାର ରହୁଛି ଉର୍ଦ୍ଧ୍ୱଂ ଗଛନ୍ତି ସତ୍ୟତା, ତେଣୁ ସତ୍ୟଗୁଣରେ ରହିକରି ମଧ୍ୟ ଏଇଭଳି କାର୍ଯ୍ୟ କରୁଛନ୍ତି, ତେଣୁ ଆଙ୍କୁ କ'ଣ କରିବାକୁ ପଡ଼ିବ ନା ଆଙ୍କୁ ତାଙ୍କର ରୋଗକୁ ବୈଦ୍ୟ, ଯେହେତୁ ସାଧୁ ହେଉଛନ୍ତି ବୈଦ୍ୟ, ଭବରୋଗକୁ ଦୂର କରିବା ପାଇଁ କୌଣସି ଭୌତିକ ଡାକ୍ତର ସେ ରୋଗ ଦୂର କରିପାରିବ ନାହିଁ, କିନ୍ତୁ ସାଧୁ ବୈଦ୍ୟ ସେ ଭବରୋଗକୁ ଦୂର କରିପାରିବେ। ତେଣୁ ସେ ତାଙ୍କୁ ଅଭିଶାପ ଦେଲେ, ତମେ ଏଇଭଳି ଭାବରେ ଯେଉଁମାନେ ଉଲଗ୍ନ ହେଉଛନ୍ତି ସେମାନେ ପରଜନ୍ମରେ ବୃକ୍ଷ ଜନ୍ମ ପ୍ରାପ୍ତ ହେବେ, ବୃକ୍ଷ ବୃକ୍ଷ ସ୍ଥାବର ଜନ୍ମ। ବୃକ୍ଷ କୌଣସି ଡ୍ରେସ୍ ପିନ୍ଧୁନି, ବସ୍ତ୍ର ପରିଧାନ କରୁନି, ସେ ଉଲଗ୍ନ ହେଇକି ରହୁଛି, ରୂପାନ୍ତରଣ ଯେ କଥା କହିଛନ୍ତି। ତେଣୁ ନାରଦ ମୁନି ଏଇ ଏଇ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହୁଛନ୍ତି କଥା, ନାରଦ ମୁନି ତାଙ୍କୁ ଅଭିଶାପ ଦେଲେ, ତମେ ଏଭଳି ଭାବରେ ଯେଉଁ ଲଗ୍ନ ହେଇକି ରହିଛ ତୁମେ ଗୋଟେ ସ୍ଥାବର ଜନ୍ମ ପ୍ରାପ୍ତ ହେବ। କିନ୍ତୁ ଏମାନେ ନଳଗ୍ରୀବ ମଣିକୁବର, ମଣିଗ୍ରୀବ ଏବଂ ନଳକୁବର ଏମାନେ ଏତେ ମଦର ନିଶାରେ ଅଛନ୍ତି, ସିଏ ମଧ୍ୟ ଆଉ ଅଭିଶାପ ପ୍ରାପ୍ତ ହେଲେ ମଧ୍ୟ କିଛି ତାଙ୍କର କୌଣସି ରିଆକ୍ସନ୍ ଆସୁନି। ତେଣୁ ନାରଦ ମୁନି କହିଲେ, ଏମାନେ କେମିତି ଉଦ୍ଧାର ହେବେ ନା ଭଗବାନ ତାଙ୍କୁ ଉଦ୍ଧାର କରିବେ କହିଛନ୍ତି। ତେଣୁ ଦିବ୍ୟ ସହସ୍ର ବର୍ଷ ଦେବଲୋକର ଶହେ ବର୍ଷ ସେମାନେ ସେଇଠି ରହିଥିଲେ। ତେଣୁ ଭଗବାନ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଏମାନେ ବର୍ତ୍ତମାନ ମୋର ଭକ୍ତ ଏମାନଙ୍କୁ କହିଛନ୍ତି ମୁଁ ତାଙ୍କୁ ଉଦ୍ଧାର କରିବି, ଭଗବାନ ହେଉଛନ୍ତି ତାଙ୍କର ଭକ୍ତର କଥାକୁ ରକ୍ଷା କରନ୍ତି। ରହିଛି ଯେଉଁ ଭଗବାନ କହିଛନ୍ତି, ଭଗବାନ ନିଜର ପ୍ରତିଜ୍ଞାଙ୍କୁ ବନ୍ଦ ଭଙ୍ଗ କରିପାରନ୍ତି, କିନ୍ତୁ ନିଜର ଭକ୍ତର ପ୍ରତିଜ୍ଞାଙ୍କୁ ରକ୍ଷା କରନ୍ତି। ତେଣୁ ନାରଦ ମୁନିଙ୍କ କଥାକୁ ରକ୍ଷା କରିବା ପାଇଁ ଭଗବାନ କ'ଣ କଲେ ନା, ସେଇ ଆଣ୍ଠୁଏ ଆଣ୍ଠୁଏକି ଯାଇ ଦୁଇ ବୃକ୍ଷ ମୋ ଭିତରେ ପଶି ଯେତେବେଳେ ଟାଣି ଦେଇଛନ୍ତି, ଏ ଉଦୁଖଳଟି ଅଟକି ଯାଇଛି ସେଠି ଯେତେବେଳେ ଟାଣି ଦେଇଛନ୍ତି, ଏ ଦୁଇଟି ଜାମଳାର୍ଜୁନ ବୃକ୍ଷ ଯେଉଁଟାକ ଏତେ ବହୁତ ଉଚ୍ଚା ହେଇକି ରହିଛି ଯେ ଆକାଶକୁ ଶୁଣିଲା ଭଳିଆ ଲାଗୁଛି, ତେଣୁ ଭୀଷଣ ଶବ୍ଦ କରି ଯେମିତି ଭୂମିକମ୍ପ ହେଲା ଭଳିଆ ଲାଗିଲା, ଭୀଷଣ ଶବ୍ଦ କରି ଦୁଇଟାକ ଗଛ ପଡ଼ିଗଲା। ତେଣୁ ପଡ଼ିଯିବାରୁ ସେଇଠୁ ଦୁଇ ଜଣ ଏଇ ଦୁଇ ଜଣ ବାହାରିଲେ, ମଣିଗ୍ରୀବ ଏବଂ ନଳକୁବର ବାହାରିକରି ଭଗବାନଙ୍କୁ ବହୁତ ସ୍ତୁତି କରିଛନ୍ତି। ତାଦେହରୁ କେତୋଟି ସ୍ତୁତି ଆମେ ପାଠ କରିବା, ଦଶମ ସ୍କନ୍ଦ ଦଶମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ କହୁଛନ୍ତି, ଯଶାବତାର ଜ୍ଞାତେ ଶରୀରେଷୁ ଅଶରୀରିଣ ତେସ୍ତୈତୁଳତି ସାଇ ବିର୍ଜୈ ଦେହେଷୁ ଅସଙ୍ଗତେ। କହିଥିଲି ନା କହିନଥିଲି, ଭଗବାନ ବୋଲି କେମିତି ଜାଣିବା? ଆଜିକାଲି ବହୁତ ନିଜକୁ କହୁଛନ୍ତି ଭଗବାନ, କିନ୍ତୁ ଭଗବାନ ବୋଲି ଜାଣିବାର ଉପାୟ ହେଉଛି ସାଧୁ, ଶାସ୍ତ୍ର ଏବଂ ଗୁରୁ। ସାଧୁ ଭଗବାନଙ୍କୁ ଜାଣନ୍ତି ଏବଂ ସେ ଶାସ୍ତ୍ରରୁ ହିଁ ଉଦ୍ଧାର କରି କଥା କୁହନ୍ତି। ତେଣୁ ସାଧୁ ଶାସ୍ତ୍ର ଗୁରୁ ଯିଏ, ସେ ମଧ୍ୟ ସେଇ ଜଣେ ସାଧୁ ଏବଂ ସେ ମଧ୍ୟ ଶାସ୍ତ୍ର ଅନୁସାରେ ତସ୍ମାତ୍ ଶାସ୍ତ୍ର ପ୍ରମାଣେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, ଶାସ୍ତ୍ର ଅନୁସାରେ ସେମାନେ କାର୍ଯ୍ୟ କରନ୍ତି। ତେଣୁ ଏଇ ସାଧୁ ଶାସ୍ତ୍ର ଗୁରୁଙ୍କର ମାଧ୍ୟମରେ ଆମେ ଜାଣିବା, ଇଏ ହେଉଛନ୍ତି ଭଗବାନ। ତେଣୁ ଏଇ ଶାସ୍ତ୍ରରେ କୁହାଯାଉଛି ଯଶାବତାର ଜ୍ଞାତେ, କେମିତି ଜାଣିବା ତାଙ୍କୁ ଅବତାର ବୋଲି ନା, ଶରୀରେଷୁ ଅଶରୀରିଣ, ଶରୀରରେ ରହିଲେ ମଧ୍ୟ ସେ ଅଶରୀର ଅମାନ ଅତିମାନସିକ କାର୍ଯ୍ୟ କରିବେ, ଯେଉଁଟା ମନୁଷ୍ୟମାନେ କରିପାରିବେ ନାହିଁ। ଭଗବାନ ଯେମିତି ଗୋବର୍ଦ୍ଧନ ଧାରଣ କରିଥିଲେ, ସାଧାରଣ ଲୋକ ସେଇଟା ବିଶ୍ୱାସ କରିପାରିବେନି, କାହିଁକି ନା ସେମାନେ ହେଉଛନ୍ତି ସିଏ ହେଉଛନ୍ତି ଆମ୍ଭଳିଆ ମଣିଷ, କିନ୍ତୁ ଯିଏ ତାଙ୍କୁ ଭଗବାନ ବୋଲି ଜାଣନ୍ତି ସିଏ ଜାଣନ୍ତି ସେ ସବୁକିଛି କରିପାରିବେ। ସେ ଗୋବର୍ଦ୍ଧନ କ'ଣ ସମଗ୍ର ପୃଥିବୀକୁ ଧାରଣ କରିଛନ୍ତି, ତାଙ୍କର ବିଶ୍ୱ 400 କୋଟି ଯେଉଁ ରହିଛି 50 କୋଟି ଯୋଜନ, ଏ ସମଗ୍ର ଭୌତିକ ଜଗତ, ଏ ଭୌତିକ ଜଗତ ଭଗବାନଙ୍କର ଯେଉଁ ଅଂଶ, ବଳରାମଙ୍କର ଅଂଶ, ଯେଉଁ ଅନନ୍ତଦେବ ତାଙ୍କର ଫଣାରେ, ଯେଉଁ 1000 ଫଣାରେ ଅଛି ତାଙ୍କର ଗୋଟିଏ ଫଣାରେ, ଏସବୁ ଭୌତିକ ଜଗତ ରହିଛି, ସୋରିଷ ଭଳି ରହିଛି ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ବୁଝିପାରିବେ। ଶରୀରେଷୁ ଅଶରୀରିଣ, ଅଶରୀର କାର୍ଯ୍ୟ କରିବେ ସେମାନେ। 23 ଅତୁଳତି ସାହେ, ତାଙ୍କର ଯେଉଁ ଶକ୍ତି ରହିଛି ଅତୁଳ, ତାଙ୍କେ ତୁଳନା କରିହେବ ନାହିଁ। ତେଣୁ ବୀର୍ଜୟୀ ଦେହେଷୁ ଅସଙ୍ଗତି, ତାଙ୍କର ଶରୀରରେ ସେ ସେଭଳି ଭାବରେ କାର୍ଯ୍ୟ କରିପାରିବେ। ଏମିତି ଭଗବାନ ଜନ୍ମ କର୍ମ ତମେ ଦିବ୍ୟମ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଏସବୁ ଦିବ୍ୟ ସବୁ ଆମ ଭୌତିକ ଭଳି ନୁହଁ। ତେଣୁ ଏଇଭଳି ଭାବରେ ଅନେକ ସ୍ତୁତି କରିଛନ୍ତି। ତା ଦେହରୁ ଗୋଟିଏ ସ୍ତୁତି ଆଉ ଗୋଟେ କରିବା, ଆମେ ପାଠ କରିବା। ନମଃ ପରମ କଲ୍ୟାଣ ନମଃ ପରମ ମଙ୍ଗଳ ନମଃ ବାସୁଦେବାୟ ଶାନ୍ତାୟ ଯଦୁନାଂ ପତୈ ନମଃ। ପ୍ରକୃତରେ ଭଗବାନ ସମସ୍ତେ ଚାହୁଁଛନ୍ତି ନିଜର କଲ୍ୟାଣ କରିବା ପାଇଁ, କିନ୍ତୁ କଲ୍ୟାଣକର ମାର୍ଗ କେଉଁଟା ସେମାନେ ଜାଣିନାହାନ୍ତି। ସେମାନେ ଭାବୁଛନ୍ତି ଯଦି ବହୁତ କିଛି ଧନ ଉପାର୍ଜନ କଲେ, ବହୁତ କିଛି ଆନନ୍ଦ ଉପଭୋଗ କଲେ, ତାହେଲେ ସେଇଟା ହେଉଛି କଲ୍ୟାଣକର ମାର୍ଗ। କିନ୍ତୁ ପ୍ରକୃତ କଲ୍ୟାଣକର ମାର୍ଗ ହେଉଛି କ'ଣ ନା ଭଗବାନଙ୍କର ଶରଣ ହୋଇଯିବା। ନମଃ ପରମ କଲ୍ୟାଣ ନମଃ ପରମ ମଙ୍ଗଳ, ପ୍ରକୃତ ମଙ୍ଗଳ ସେହି ହେଉଛନ୍ତି। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ। ସେ ସମସ୍ତଙ୍କର ମଙ୍ଗଳ କରିବେ ଏବଂ ସିଏ ହେଉଛନ୍ତି ବାସୁଦେବ। ବାସୁଦେବ କହିଲେ ସିଏ ହେଉଛନ୍ତି ବସୁଦେବଙ୍କର ପୁତ୍ର। ବାସୁଦେବର ଶବ୍ଦର ଅର୍ଥ ହେଉଛି, ବସୁଦେବ ସୂତ୍ରର ଶବ୍ଦ ହେଉଛି ଶୁଦ୍ଧ ସତ୍ୟ ସ୍ତର, ସତ୍ୟଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ। ଏ ଭୌତିକ ଜଗତ ଯେଉଁ ହେଉଛି, ଏ ଯେଉଁ ସତ୍ୟଗୁଣ ରହିଛି, ଏ ସତ୍ୟଗୁଣଟା ହେଉଛି ଭୌତିକ ସ୍ତରର, କିନ୍ତୁ ଯେଉଁମାନେ ଏ ଭୌତିକ ସ୍ତର ଉର୍ଦ୍ଧ୍ୱରେ ଯାଉଛନ୍ତି ସେଇଟା ହେଉଛି ଶୁଦ୍ଧ ସତ୍ୟ ସ୍ତର, ଯେଉଁଠି ରଜଗୁଣ ଏବଂ ତମଗୁଣର ତା'ର ପ୍ରଭାବ ନାହିଁ। ଭଗବାନ ହେଉଛନ୍ତି ସେଇଭଳି ଭାବରେ ଶୁଦ୍ଧ ସତ୍ୟ ସ୍ତରର ଏବଂ ସେ ହେଉଛନ୍ତି ଶାନ୍ତ। ଶାନ୍ତ କହିଲେ ସେ ତ୍ରିଗୁଣର ଉର୍ଦ୍ଧ୍ୱରେ। ଆଉ ଗୋଟେ ଶାନ୍ତର ଅର୍ଥ ମଧ୍ୟ କୁହାଯାଉଛି ଯେ ଆମେ ଯେଉଁ ଭଗବାନଙ୍କ ପ୍ରତି ଯେଉଁ ସେବା କରୁଛେ, ବିଭିନ୍ନ ସେବା ଅପରାଧ ସବୁ ରହିଛି, କିନ୍ତୁ ସେ ସେଇଟାକୁ ଗ୍ରହଣ କରନ୍ତି ନାହିଁ। ସେବା କଲେ 32 ଅପରାଧ ରହିଛି, ସେବା ଅପରାଧ, କିନ୍ତୁ ଭଗବାନ ସେସବୁକୁ ଗ୍ରହଣ କରନ୍ତି ନାହିଁ, ଶାନ୍ତ। ଏବଂ ସେ ହେଉଛନ୍ତି ଯଦୁରାଙ୍ଗ ପତେଇ, ସେ ହେଉଛନ୍ତି ଯଦୁଙ୍କର, ଯଦୁବଂଶର ସେ ହେଉଛନ୍ତି ରକ୍ଷାକର୍ତ୍ତା ଯଦୁପତି, ତେଣୁ ମୁଁ ତାଙ୍କୁ ନମସ୍କାର କରୁଛି। ଏଇଭଳି ଭାବରେ ଆଉ ଗୋଟେ ଶ୍ଳୋକରେ କହୁଛନ୍ତି, ଅନୁଜାନି ହିଁ ନୌ ଭୂମନ ସ୍ତବାନୁ ଚରକିଙ୍କର ଦର୍ଶନ ନୌ ଭଗବତ ଋଷେ ରାଶି ଅନୁଗ୍ରହାତ। ଏ ଶ୍ଳୋକଟି ଅନୁଜାନି ହିଁ ଆମକୁ ଆଜ୍ଞା ଦିଅନ୍ତୁ, ଆମେ ହେଉଛେ ନୌ, ନୌ କହିଲେ ଆମେ ଦୁଇଜଣ, ଦୁଇ ବଚନ କହିଲେ ଆମେ ଦୁଇଜଣ ଭୂମନ ତବ ଅନୁଚର କିଙ୍କର, ଭୂମନ ହେ ଭୂମା ପୁରୁଷ, ହେ ଶ୍ରେଷ୍ଠ ପୁରୁଷ, ହେ ପରମ ପୁରୁଷ, ଆମେ ହେଉଛେ ଆପଣଙ୍କର ଅନୁଚରଙ୍କର କିଙ୍କର। ଆପଣଙ୍କର ଅନୁଚର ହେଉଛନ୍ତି କିଏ? ନାରଦ ମୁନି, ତାଙ୍କର ଆମେ ହେଉଛୁ ଅନୁଚର ହେବୁ, ତାଙ୍କର ସେବକ ହେବୁ, ଏଇଟାକୁ ଆମକୁ ଆଜ୍ଞା ଦିଅନ୍ତୁ। ଦର୍ଶନା ନୌ ଭଗବତ ଋଷେ ରାଶି ଅନୁଗ୍ରହାତ, କାହିଁକି ତାଙ୍କର ଆମେ ସେବକ ହେବୁ ନା ତାଙ୍କର ଦର୍ଶନ କରିବାରୁ, ତାଙ୍କର ଅନୁଗ୍ରହରୁ ଆମେ ଆପଣଙ୍କର ଆଜି ଦର୍ଶନ ପାଇଲୁ, ଭଗବାନଙ୍କ ଦର୍ଶନ ପାଇଲୁ। ଏମାନେ କହନ୍ତି ଆମେ ଗୁରୁ ଗ୍ରହଣ କରିବା ଦରକାର ନାହିଁ, ଆମେ ମନକୁ ମନ ସବୁ ହେଇଯିବୁ ପାଇଯିବୁ। ତେଣୁ ଏଇଠି ସେଠି ମନେ କଲା ଯେ ନା ଭଗବାନଙ୍କର ଗୁରୁଙ୍କର କୃପାରୁ, ଗୁରୁ କୃପାରୁ କୃଷ୍ଣ ପ୍ରାପ୍ତ ହୁଅନ୍ତି। ତେଣୁ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଭୁପାଦ ମହାରାଜ ଏ ଶ୍ଳୋକ ଭାବାର୍ଥରେ କହୁଛନ୍ତି ଯେ ଅନଲେସ୍ ଡେଲିଭର୍ଡ ଅର୍ ବ୍ଲେସ୍ଡ ବାଇ ଡିଭୋଟି ୱାନ୍ କ୍ୟାନଟ୍ ରିଅଲାଇଜ୍ ଦ୍ୟାଟ୍ କ୍ରିଷ୍ଣ ଇଜ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ଜଣେ ଭଗବାନଙ୍କର ଭକ୍ତର କୃପା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଜାଣିପାରିବେ ନାହିଁ ଯେ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ। ଦେର୍ ଆର୍ ସୋ ମେନି ସିଦ୍ଧଜ୍ ଅର୍ ଯୋଗୀଜ୍ ହୁ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ କ୍ରିଷ୍ଣ। ବହୁତ ସିଦ୍ଧ ବ୍ୟକ୍ତି ଅଛନ୍ତି ବା ବହୁତ ଯୋଗୀ ବ୍ୟକ୍ତି ଅଛନ୍ତି, ସେମାନେ ମଧ୍ୟ ଭଗବାନଙ୍କୁ ଜାଣିପାରିବେ ନାହିଁ, କୃଷ୍ଣଙ୍କୁ ଜାଣିପାରିବେ ନାହିଁ। କାରଣ ଭଗବାନ କୃଷ୍ଣ ଭଗବତ ଗୀତା ସପ୍ତମ ଅଧ୍ୟାୟରେ କହିଛନ୍ତି ସେ କଥା କ'ଣ, ମନୁଷ୍ୟାଣାଙ୍କ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ, ସିଦ୍ଧ ଲୋକମାନେ ମଧ୍ୟ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। ଯତତାମ ବି ସିଦ୍ଧାନାମ କଶ୍ଚିତ୍ ମାଙ୍ଗ ବ୍ୟତୀତ ତଥା, ସବୁ ସିଦ୍ଧମାନେ ମଧ୍ୟ ଭଗବାନଙ୍କୁ ଠିକ ଭାବରେ ଜାଣିପାରନ୍ତି ନାହିଁ। ଇନଷ୍ଟେଡ୍ ଦେ ମିସ୍ଅଣ୍ଡରଷ୍ଟାଣ୍ଡ ହିମ୍, ଭଗବାନଙ୍କୁ ସେମାନେ ଠିକ ଭାବରେ ବୁଝିପାରନ୍ତି ନାହିଁ। ଅଦର୍ସ କ୍ୟାନ୍ ନେଭର ଅଣ୍ଡରଷ୍ଟାଣ୍ଡ ନାଇଦର ବାଇ ସ୍ପେକୁଲେସନ୍ ନର୍ ବାଇ ଏନି ଅଦର ବଡିଲି ଅର୍ ମେଣ୍ଟାଲ ଜିମ୍ନାଷ୍ଟିକ୍ସ। ଯୋଗୀ ମାନେ ସିଦ୍ଧ ମାନେ ଯେତେବେଳେ ଜାଣିପାରୁନାହାନ୍ତି ଅନ୍ୟମାନଙ୍କ କଥା କ'ଣ କହିବା, ସେମାନେ ଯେତେ ମନ ଚିନ୍ତା କରନ୍ତୁ, ମନ କଳ୍ପନା କରନ୍ତୁ, ବା ଯେତେ ପ୍ରାଣାୟାମ ଇତ୍ୟାଦି ଯାହା ସବୁ ରହିଛି, ଆସନ ପ୍ରାଣାୟାମ ଇତ୍ୟାଦି ଯେତେ ବଡିଲି ଆଣ୍ଡ ମେଣ୍ଟାଲ ଜିମ୍ନାଷ୍ଟିକ କଲେ ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବେ। ଭଗବାନ କେମିତି ଜାଣିବେ? ଭଗବାନଙ୍କର ଭକ୍ତଙ୍କର କୃପା ହେଲେ ହିଁ ସେ ଜାଣିପାରିବେ। ତେଣୁ ଏଇଭଳି ଭାବରେ ଅନେକ ଶ୍ଳୋକ କରିଛନ୍ତି, ଅନ୍ତିମରେ ସେ କହୁଛନ୍ତି ବାଣୀ ଶ୍ରବଣାନୁକୀର୍ତ୍ତନେ ଶ୍ରବଣୋ କଥାୟାଂ ହସ୍ତୌ ଚ କର୍ମସୁ ମନସ୍ତବ ପାଦୟୋର୍ନଃ ସ୍ମୃତ୍ୟାଂ ଶିରସ୍ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ ନୂନାମ। ଆମେ ଯେଉଁ ବାଣୀ, ବାଣୀ କହିଲେ କ'ଣ? ଜୁହା। ଜୁହାଟାକୁ ଆମେ କ'ଣ କରୁଛେ ନା ବହୁତ କଥା କହୁଛେ, ଭଗବାନ କଥା ଛାଡ଼ିକି ଅନ୍ୟ ସବୁ କଥା ବହୁତ କହୁଛେ, କିନ୍ତୁ ଭଗବାନଙ୍କର ଯେଉଁମାନେ ଭାଗବତ କୁହାଯାଇଛି ଯେ ଜୁହା ସତୀ ଦାର୍ଦ୍ରୁ ଏକେ ଦାର୍ଦ୍ରୁ ଏକେବ ସୁତ, ତାର ଜୁହାଟା ପ୍ରକୃତରେ ବେଙ୍ଗର ଜୁହା ଭଳି, ଯେଉଁ ଜୁହାରେ ଭଗବାନ କଥା କୁହାଯାଉ ନାହିଁ। ଜୁହା ସତୀ ଦାର୍ଦ୍ରୁ ଏକ ନ ଚୋପ ଗାୟତି ଉର୍ଗାଏ ଗାଥା, ଭଗବାନଙ୍କର ଯାହାଙ୍କର ବହୁତ ଗୁଣ ରହିଛି, ସେ ଭଗବାନ ଉର୍ଗାଏଙ୍କର ଯଦି ଗାଥା ବା କଥା ଜଣେ ଜୁହା ଦ୍ୱାରା କହୁନାହିଁ, ତାହେଲେ ସେ ଜୁହାଟି ବେଙ୍ଗର ଜୁହା ସହିତ ତୁଳନା କରାଯାଇଛି। ବେଙ୍ଗର ଜୁହା, ବେଙ୍ଗ କ'ଣ କରେ? ବର୍ଷା ଦିନ ହେଲେ କଟକଟ କଟକଟ ହବ, ତା ମାନେ ତାର ଖାଦକ ଯିଏ ସାପ, ସେ ଜାଣିବ ମୋର ଖାଦ୍ୟ ଏଇଠି ରହିଛି, ଆସିକି ତାକୁ ଖାଇବ। ତେଣୁ ସେଇଭଳି ଭାବରେ ଆମର ଯେଉଁ ଜୁହା ଭଗବାନ ଦେଇଛନ୍ତି, ଏ ଜୁହା ଦ୍ୱାରା ଯଦି ଆମେ ଭଗବାନ କଥା ନ କହିପାରୁଛେ, ଅନ୍ତତ ପକ୍ଷେ ସାଇଲେଣ୍ଟ ରହିବା, ମୌନ ରହିବା, କିନ୍ତୁ ଆମେ କିଛି ନ ଜାଣିଲେ ମଧ୍ୟ ଭଗବାନ କଥା ଆମେ ଭଗବାନଙ୍କର ନାମ ତ କରିପାରିବା ଜୁହା ମାଧ୍ୟମରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ବାଣୀ ଶ୍ରବଣାନୁକଥନେ, ଯାହା ଶ୍ରବଣ ଭଗବାନଙ୍କ କଥା ଶ୍ରବଣ କଲ ସେଇଟାକୁ କହିବ ବାଣୀ ଦ୍ୱାରା। ଏବଂ ଶ୍ରବଣ କଥାୟା, ଶ୍ରବଣ କହିଲେ ଆମର ଦୁଇଟି କାନ ରହିଛି, ବାଣୀ ଏକ ବଚନ କହିଗଲା କାହିଁକି ନା ଗୋଟିଏ ଜୀବା, ଶ୍ରବଣ ଆମର ଦୁଇଟା କାନ ରହିଛି, ତେଣୁ ଦୁଇ ବଚନ କହିବ ଶ୍ରବଣ କଥାୟା। କାନ ଦୁଇଠୁ କେମିତି ବ୍ୟବହାର କରିବ ନା ଭଗବାନ କଥା ଶୁଣିବାରେ। ହସ୍ତ ଦୁଇଟି ହାତକୁ କେମିତି କରିବ ନା କର୍ମସୁ, ଚ କର୍ମସୁ, ଚ ଶବ୍ଦ ଯେଉଁ କୁହାଯାଇଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷାରେ କହୁଛନ୍ତି, ଅତ୍ର ଅତ୍ରିକ ଏବ ଚକାର ଏବାର୍ଥକ, ଚର ଅର୍ଥ ହେଉଛି ବାଣୀ କେବଳ ଭଗବାନ କଥା କହିବାରେ ଲଗେଇବ, ଅନ୍ୟ କୌଣସି କଥାରେ ଲଗେଇବ ନାହିଁ, ସେଭଳି ସବୁ ଜିନିଷ ଚର ଶବ୍ଦରେ ଅର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ଶ୍ରବଣ କେବଳ ଭଗବାନ କଥା ଶ୍ରବଣ ଲଗେଇବ, ଅନ୍ୟ କେଉଁଥିରେ ଲଗେଇବ ନାହିଁ। ହସ୍ତଉଚ କର୍ମସୁ ମନସ୍ତବ ପାଦୟୋର୍ନଃ, ମନଟାକୁ କ'ଣ କରିବ ନା ଭଗବାନଙ୍କ ପାଦ ପଦ୍ମରେ ଲଗେଇବ, ଯେମିତି ଅମ୍ବରୀଶ ମହାରାଜ ଲଗେଇଥିଲେ ଭାଗବତ ନବମ ସ୍କନ୍ଧରେ ଯୋଗ କୁହାଯାଇଛି, ସଭିମାନ କୃଷ୍ଣ ପାଦର ବିନ୍ଦୟୋ। ସେଇଭଳିଆ ସ୍ମୃତିଆ ଶିରସ୍ତବ ନିବାସ ଜଗତ ପ୍ରଣାମୀ, ମନଟା ଭଗବାନଙ୍କର ପାଦ ପଦ୍ମର ସ୍ମୃତିରେ ଲଗେଇବାକୁ ପଡ଼ିବ। ଏବଂ ଶିର ମସ୍ତକୁ କ'ଣ କରିବ ନା ତବ ନିବାସ ଜଗତ ପ୍ରଣାମୀ, ଭଗବାନଙ୍କୁ ପ୍ରଣାମ କରିବାରେ। ଭଗବତ ଗୀତାରେ ଭଗବାନ ଯେଉଁ ଅନ୍ତିମ ଜ୍ଞାନ ଦେଇଛନ୍ତି କ'ଣ ସେଇଟା, ମନ୍ମନା ଭବ ମଦ ଭକ୍ତ ମଧ୍ୟାଜି ମାଙ୍ଗ ନମସ୍କୁରୁ, ଭଗବାନଙ୍କୁ ପ୍ରଣାମ କରିବାକୁ କହୁଛନ୍ତି ଏଇ ଚାରୋଟି ଜିନିଷ। କିନ୍ତୁ ସେଇଭଳିଆ ଦୃଷ୍ଟି ସତାଂ ଦର୍ଶନେସ୍ତୁ ଭଗବତ ନୁନା, ଦୃଷ୍ଟି ଚକ୍ଷୁ ଯେଉଁ ରହିଛି ସେଇଟାକୁ କେମିତି ଲଗେଇବ ନା ସତାଂ ଦର୍ଶନେସ୍ତୁ, ଭଗବାନଙ୍କର ଭକ୍ତଙ୍କର ଦର୍ଶନ କରିବ। ଭଗବାନଙ୍କ ଦର୍ଶନ ତ ଆମେ କରିବାକୁ ଏତେ ସହଜ ନୁହଁ ନା, କିନ୍ତୁ ଭଗବାନ ଭକ୍ତଙ୍କୁ ଆମେ ଦର୍ଶନ କରିପାରିବା, ଭଗବାନ ଭକ୍ତଙ୍କୁ ଦର୍ଶନ କଲେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା। ତେଣୁ ଏହିଭଳି ଭାବରେ ଅନେକ ସ୍ତୁତି କରିକି ସେମାନେ ବିଦାୟ ମାଗିଛନ୍ତି ଭଗବାନଙ୍କଠାରୁ। ଭଗବାନ ତାଙ୍କୁ କହିଲେ ଯେ ସାଧୁନାଂ ସମଚିତ୍ତାନାଂ ସୁତରାଂ ମତ୍କୃତାତ୍ମନାଂ ଦର୍ଶନାନ୍ନ ଭବେତ୍ ବନ୍ଧ ପୁଂସୋକ୍ମ ସବିତୁର୍ ଯଥା। ସାଧୁମାନେ ହେଉଛନ୍ତି ସମଚିତ୍ତ, ସାଧୁମାନଙ୍କର ଇଶା ମାନେ ଇଏ ମୋର ନିଜର ଇଏ ମୋର ପର ଇଏ ପର ଏମିତି ନଥାଏ, ସମସ୍ତ ସମସ୍ତଙ୍କ ପ୍ରତି ସମାନ। ତେଣୁ ସିଏ ହେଉଛନ୍ତି ମତ୍ କୃତାତ୍ମ ନାମ, ସବୁବେଳେ ଭଗବାନଙ୍କର କୃପା ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ସେମାନଙ୍କ ଦର୍ଶନ କଲେ, ସାଧୁମାନଙ୍କୁ ଦର୍ଶନ କଲେ ନ ଭବେତ୍ ବନ୍ଧ, ଏ ଭୌତିକ ଜଗତର ବନ୍ଧନ ଆଉ ରହିବ ନାହିଁ। ପୁଂସୁ ଆଖ୍ମ ସବିତୁ ଯଥା, ଆଖ୍ମ କହିଲେ ଆମର ଯେଉଁ ଚକ୍ଷୁ ରହିଛି, ଯେମିତି ସୂର୍ଯ୍ୟଙ୍କର ଦର୍ଶନରେ ଆଲୋକ ଆସିଲେ ଚକ୍ଷୁରେ ଆମେ ଦର୍ଶନ କରିପାରୁଛେ, ସେଭଳି ଭାବରେ ସାଧୁମାନଙ୍କର କୃପାରୁ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା। ସେଥିପାଇଁ ଆମେ ପ୍ରାର୍ଥନା କରୁଛେ ଓଂ ଅଜ୍ଞାନ ତିମିରାନ୍ଦସ୍ୟ ଜ୍ଞାନାଞ୍ଜନ ଶୁଣାକୟା। ତେଣୁ ବିଶ୍ୱନାଥ ଠାକୁର କହୁଛନ୍ତି ଯେ ଅନ୍ଧାନାଂ ସବିତୁ ଦର୍ଶନାଦପି ଯଥା ତମୁ ନ ନଶ୍ୟତି, ଯେମିତି ଅନ୍ଧ ବ୍ୟକ୍ତି ସୂର୍ଯ୍ୟକୁ ଦେଖିଲେ ମଧ୍ୟ ତାଙ୍କର ଆଲୋକ ସେ ପାଇପାରୁନାହାନ୍ତି, ସେହିଭଳି ଭାବେ ତଥୈବ ନାନା ଅପରାଧ ମଳିମସ ମାନସାନାମ ଅସୁରାଣାଂ ଶ୍ରୀ ନାରଦାଦି ଦର୍ଶନାଦପି ନ ନନ୍ଦନାୟ ଇତି ବିଜ୍ଞାପିତ। ଯଦି ସାଧୁମାନଙ୍କୁ ଦର୍ଶନ କରି ମଧ୍ୟ ତାଙ୍କ ପ୍ରତି ଯଦି ଅପରାଧ କରିଥିବା ତାହେଲେ ସେ ସାଧୁଙ୍କ କୃପା ସେ ପ୍ରାପ୍ତ ହୋଇପାରିବେ ନାହିଁ। ଏଇଭଳି ଭାବରେ ଭଗବାନ ତାଙ୍କୁ ଆଜ୍ଞା ଦେଲେ, ସେ କେଉଁଠି ଗଲେ, ଯେଉଁଠୁ ଆସିଥିଲେ କୈଳାସ ପର୍ବତ, ସେଇଠି ପୁଣି ଶିବଜୀଙ୍କର ସେବାରେ ସେ ଲାଗିକି ରହିଲେ ଏବଂ ଭଗବାନଙ୍କର ଯେଉଁ ଏଇସବୁ ଘଟଣାଟି ହେଇଥିଲା ସେଠି ଶିବଲୋକରେ ସେଟାକୁ ସମସ୍ତେ ଖବର ପାଇଲେ। ତେଣୁ ଏଇଭଳି ଭାବରେ ଦଶମ ଅଧ୍ୟାୟ ଶେଷ ହେଲା ପରେ ଏକାଦଶ ଅଧ୍ୟାୟ ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୌର ପ୍ରମାନନ୍ଦେ ଅଲ୍ ଗୋଡ଼ି।